24 ବାବିଲୋନର ରାଜା ଗୋଟିଏ ବିରାଟ ସ୍ୱର୍ଣ୍ଣର ପ୍ରତିମା ତିଆରି କଲେ। ସମସ୍ତ ରାଜକର୍ମଚାରୀମାନଙ୍କୁ ସେ ପ୍ରତିମା ଦେଖିବାକୁ ନିମନ୍ତ୍ରଣ କଲେ। ରାଜାଙ୍କ ଦାସମାନେ କହିଲେ, ଯେତେବେଳେ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣିବ, ସମସ୍ତେ ପ୍ରତିମାକୁ ଭୂମିଷ୍ଠ ପ୍ରଣାମ କରିବ। ଯେ କେହି ପ୍ରଣାମ ନ କରେ, ଅଗ୍ନିକୁଣ୍ଡରେ ତାକୁ ପକାଯିବ। ଡାନିଏଲଙ୍କ ତିନି ବନ୍ଧୁ ସୈଦ୍ରକ, ମୈସ୍ରକ ଓ ଅବେଦନଗୋ ପ୍ରତିମାକୁ ପ୍ରଣାମ କରିବାକୁ ବାରଣ କଲେ। ସେମାନେ କେବଳ ଈଶ୍ୱରଙ୍କ ପ୍ରଣାମ କରି ଉପାସନା କରନ୍ତି। କିଛି ଲୋକ ଯାଇ ରାଜାଙ୍କୁ କହିଲେ, କିଛି ଜିହୁଦୀ ଅଛନ୍ତି, ଆପଣଙ୍କ ଆଜ୍ଞା ପାଳନ କରୁନାହାନ୍ତି। ଆପଣଙ୍କ ଦେବତାଙ୍କୁ ଅବା ଆପଣଙ୍କ ସୁବର୍ଣ୍ଣର ପ୍ରତିମାକୁ ପ୍ରଣାମ କରୁନାହାନ୍ତି।